ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର. ନାଇଜେରିଆ ରାଷ୍ଟ୍ରପତିଙ୍କ ସହ ଆଜି ଅପରାହ୍ନରେ ଆବୁଜାଠାରେ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ. ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ମହାରାଷ୍ଟ୍ରରେ ଏକକ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ଶେଷ ହେବ ପ୍ରଚାର. ଓଡ଼ିଶା ଉପକୂଳରେ ଥିବା ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ହାଇପରସୋନିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ. ଶ୍ରୀଲଙ୍କାରେ ନବଗଠିତ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଆସନ୍ତାକାଲି ଏବଂ 2024 ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବର ଜୁରି ଅଧ୍ୟକ୍ଷ ଭାବେ ମନୋନୀତ ହେଲେ ଆଶୁତୋଷ ଗୋୱାରିକର. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଆବୁଜାଠାରେ ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ତିନୁବୁଙ୍କ ସହ ସାକ୍ଷାତ ଆଲୋଚନା କରିବେ. ଦୁଇ ନେତା ଦ୍ୱିପାକ୍ଷିକ ରଣନୈତିକ ଭାଗିଦାରୀର ସମୀକ୍ଷା କରିବା ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିବେ. ଏହି ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି. ଦୁଇଦିନିଆ ନାଇଜେରିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତ ରାତିରେ ଆବୁଜାଠାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। 17 ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନାଇଜେରିଆ ଗସ୍ତ। ପ୍ରଧାନମନ୍ତ୍ରୀଙ୍କୁ କି ଟୁ ଦ ସିଟି ଅର୍ଥାତ୍ ଆବୁଜାର ଚାବି ପ୍ରଦାନ କରାଯାଇଥିଲା। ଏହାକୁ ନାଇଜେରିଆବାସୀଙ୍କ ବିଶ୍ୱାସର ସମ୍ମାନର ପ୍ରତୀକ ବୋଲି ଗ୍ରହଣ କରାଯାଇଥାଏ। ମରାଠିକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରାଯାଇଥିବାରୁ ନାଇଜେରିଆରେ ବସବାସ କରୁଥିବା ମରାଠୀ ସମ୍ପ୍ରଦାୟର ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ନାଇଜେରିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେଠାରୁ ବ୍ରାଜିଲ ଗସ୍ତରେ ଯିବେ। ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଡା ସିଲ୍ଭାଙ୍କ ନିମନ୍ତ୍ରଣକ୍ରମେ ରିଓ ଡି ଜେନେରିଓଠାରେ G20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗ ନେଇ ଭାରତର ଆଭିମୁଖ୍ୟ ଏବଂ G20 ନୂଆଦିଲ୍ଲୀ ଘୋଷଣାନାମା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ G20 ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆସନ୍ତା 19-21 ତାରିଖ ପର୍ଯ୍ୟନ୍ତ ଗୁୟାନା ଗସ୍ତରେ ଯିବେ। ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ମହାରାଷ୍ଟ୍ର ଏକକ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆସନ୍ତାକାଲି ଶେଷ ହେବ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କୁ ପ୍ରାର୍ଥୀଙ୍କ ସପକ୍ଷରେ ଆକୃଷ୍ଟ କରିବା ଲାଗି ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଝାଡ଼ଖଣ୍ଡର ଗୋମିଆଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ରାଜ୍ୟରେ ହେମନ୍ତ ସୋରେନ ସରକାର ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରିଛନ୍ତି। ସ୍ୱଚ୍ଛ ପ୍ରଶାସନକୁ ଦୃଷ୍ଟିରେ ରଖି ଏନ୍ଡିଏ ମେଣ୍ଟକୁ ବହୁମତ ଦେବା ପାଇଁ ଶ୍ରୀ ନଡ୍ଡା ଝାଡ଼ଖଣ୍ଡବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ନଡ୍ଡା ଆଜି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସିନ୍ଦ୍ରି ଏବଂ ନାଲା ପ୍ରଚାର କାର୍ଯ୍ୟରେ ମଧ୍ୟ ସାମିଲ ହେବେ। ଜେଏମ୍ଏମ୍ର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଦୁମ୍କାଠାରେ ଏକ ନିର୍ବାଚନୀ ରାଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଅନ୍ୟ କେତୋଟି ନିର୍ବାଚନୀ ରାଲିରେ ସେ ଆଜି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କଂଗ୍ରେସ ପକ୍ଷରୁ ବିଭିନ୍ନ ରାଲିର ଆୟୋଜନ କରାଯାଇଥିବା ବେଳେ ଆର୍ଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ଧାନବାଦଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ, ହିମନ୍ତ ବିଶ୍ୱଶର୍ମା ଏବଂ ଚମ୍ପେଇ ସୋରେନ ପ୍ରମୁଖ ଏନ୍ଡିଏ ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରରେ ସାମିଲ ହୋଇଛନ୍ତି। ଆସନ୍ତା 20 ତାରିଖରେ ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ମହାରାଷ୍ଟ୍ରରେ ଏକକ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଗ୍ରହଣ କରାଯିବ। 23 ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହୋଇଛି। 288 ବିଧାନସଭା ଆସନ ପାଇଁ ଆସନ୍ତା 20 ତାରିଖରେ ହେବାକୁ ଥିବା ନିର୍ବାଚନରେ 4,136 ଜଣ ପ୍ରାର୍ଥୀ ସେମାନଙ୍କର ରାଜନୈତିକ ଭାଗ୍ୟ ପରୀକ୍ଷା କରୁଛନ୍ତି। ସେମାନଙ୍କ ମଧ୍ୟରୁ 3,771 ଜଣ ପୁରୁଷ ଏବଂ 363 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି କଂଗ୍ରେସ ଶାସନକାଳରେ ବାବାସାହେବ ଆମ୍ବେଦକରଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯାଇନଥିଲା। ମୁମ୍ବାଇ, ପାଲଘର ଏବଂ ପୁନେଠାରେ ଗତକାଲି 3 ନିର୍ବାଚନୀ ସଭାକୁ ସମ୍ବୋଧନ କରି ସେ ଏହା କହିଛନ୍ତି। ମହାୟୁତି ମେଣ୍ଟକୁ ପୁଣିଥରେ ବହୁମତ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। କଂଗ୍ରେସର ଜାତିଗଣନା ଦାବିକୁ ସମାଲୋଚନା କରି ସେ କହିଛନ୍ତି ଏହା ମାଧ୍ୟମରେ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। କେନ୍ଦ୍ର ସରକାର ନାରୀଶକ୍ତି ବନ୍ଦନ ଆଇନ ସଂସଦରେ ପାରିତ କରିଛନ୍ତି। ଏହାଦ୍ୱାରା ସଂସଦ ଏବଂ ବିଧାନସଭାରେ ମହିଳାଙ୍କୁ 33% ସଂରକ୍ଷଣର ସୁବିଧା ମିଳିବ ବୋଲି ଶ୍ରୀ ସିଂ କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କେତୋଟି ନିର୍ବାଚନୀ ସଭାରେ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗ, ପିଆଜର ଦରଧାର୍ଯ୍ୟ ପ୍ରସଙ୍ଗକୁ ପାଥେୟ କରି ମହାବିକାଶ ଅଘାଡ଼ି ମେଣ୍ଟ ସପକ୍ଷ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଓଡ଼ିଶା ଉପକୂଳରେ ଥିବା ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଦେଶର ପ୍ରଥମ ଦୀର୍ଘ ଦୂରତା ଅତିକ୍ରମ କରୁଥିବା ହାଇପରସୋନିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ଡିଆର୍ଡିଓ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି କ୍ଷେପଣାସ୍ତ୍ର 1,500 କିଲୋମିଟର ଅଧିକ ଦୂରତ୍ୱ ଅତିକ୍ରମ କରିବା ପାଇଁ ପ୍ରସ୍ତୁତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଦେଶର ଏକ ଐତିହାସିକ ଉପଲବ୍ଧି। ଏହାଦ୍ୱାରା ଭାରତ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ତଥା ଉନ୍ନତ ସାମରିକ ଜ୍ଞାନକୌଶଳ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୋଷ୍ଠୀରେ ସାମିଲ ହୋଇଛି। ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଡିଆର୍ଡିଓ, ସଶସ୍ତ ବାହିନୀ ଏବଂ ସମ୍ପୃକ୍ତ ଶିଳ୍ପଗୋଷ୍ଠୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀଲଙ୍କାରେ ନବଗଠିତ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ ଆସନ୍ତାକାଲି ଶପଥ ଗ୍ରହଣ କରିବ। ରାଷ୍ଟ୍ରପତି ସଚିବାଳୟରେ ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକଙ୍କ ଉପସ୍ଥିତିରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରତିରକ୍ଷା ଏବଂ ଅର୍ଥ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ରାଷ୍ଟ୍ରପତି ନିଜ ଅଧୀନରେ ରଖିଛନ୍ତି। ଏଥିସହ 23 ଜଣିଆ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବାର ଜଣାପଡ଼ିଛି। ଡକ୍ଟର ହରିନୀ ଆମସୁରିଆ ପୁନଃ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇପାରନ୍ତି। ସେହିପରି ବିଜିତା ହେରାତ ବୈଦେଶିକ ମନ୍ତ୍ରୀ ଭାବେ ପୁନଃ ଦାୟିତ୍ୱ ନିର୍ବାହ କରିବାର ସମ୍ଭାବନା ରହିଛି। ସଂସଦୀୟ ନିର୍ବାଚନରେ ଶାସକ ନ୍ୟାସନାଲ୍ ପିପୁଲ୍ସ ପାୱାର ମେଣ୍ଟ 225 ଆସନରୁ 169 ଆସନରେ ବିଜୟୀ ହୋଇଥିଲା। ସୂଚନାଯୋଗ୍ୟ ଏନ୍ପିପି ନେତା ଅନୁରାଗ କୁମାର ଦିଶାନାୟକ ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିଲେ। କଙ୍ଗୋରେ ଇସ୍ଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଗୋଷ୍ଠୀ ସହ ଜଡ଼ିତ ଉଗ୍ରବାଦୀଙ୍କ ଆକ୍ରମଣରେ 13 ଜଣଙ୍କର ମୃତ୍ୟୁ ହୋଇଛି। ଏହି ଉଗ୍ରବାଦୀମାନେ ଆଉ କେତେକଙ୍କୁ ଅପହରଣ କରିନେଇଥିବା ଜଣାପଡ଼ିଛି। ସେହି ଅଞ୍ଚଳର ପ୍ରଶାସକ କର୍ଣ୍ଣେଲ ଆଲେନ୍ କିବେୟା କହିଛନ୍ତି ଆଇଏସ୍ ସମ୍ପର୍କ ରଖିଥିବା ଆଲାର୍ଡ ଡେମୋକ୍ରାଟିକ୍ ଫୋର୍ସ ସହ ମିଶି ଉଗ୍ରବାଦୀମାନେ ଉତ୍ତର କିଭୁ ପ୍ରଦେଶର ମାଭିସିଓ ଗ୍ରାମରେ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ସହ ଅପହରଣ କରିଛନ୍ତି। ଗତ ଶୁକ୍ରବାର ସଂଘଟିତ ଏହି ଘଟଣାରେ ମୃତକଙ୍କ ମଧ୍ୟରେ ମହିଳା ଥିବା ଜଣାପଡ଼ିଛି। ଉଗ୍ରବାଦୀମାନେ ସେଠାରେ ଲୁଟତରାଜ କରିବା ସହ କେତେକ ଘରକୁ ପୋଡ଼ି ଦେଇଛନ୍ତି ବୋଲି କର୍ଣ୍ଣେଲ କିୱେୱା ସୂଚନା ଦେଇଛନ୍ତି। ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ମନ୍ତ୍ରୀ କୈଳାଶ ଗେହଲଟ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି। ଆପ୍ ଆବାହକ ଅରବିନ୍ଦ କେଜରିୱାଲଙ୍କୁ ଲେଖିଥିବା ଇସ୍ତଫାପତ୍ରରେ ଶ୍ରୀ ଗେହଲଟ କହିଛନ୍ତି ଦଳ ଗୁରୁତର ଆହ୍ୱାନର ସମ୍ମୁଖୀନ ହୋଇଛି। ରାଜନୈତିକ ଅଭିଳାଷ ପୂରଣ ପାଇଁ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରତିକୁ ପାଳନ କରିବା ସମ୍ଭବ ହେଉନାହିଁ ବୋଲି ସେ ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗତକାଲି ଶ୍ରୀନଗରସ୍ଥିତ ଶେରେ କାଶ୍ମୀର ଇଣ୍ଟରନ୍ୟାସନାଲ୍ କନ୍ଭେନ୍ସନ୍ ସେଣ୍ଟରଠାରେ ଦୁଇଦିନିଆ ସ୍ୱାସ୍ଥ୍ୟ ସମ୍ପର୍କିତ କନ୍କ୍ଲେଭ୍କୁ ଉଦ୍ଘାଟନ କରିଛନ୍ତି। ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦର ୱାନ୍ ୱିକ୍ ୱାନ୍ ଥିମ୍ ଅଭିଯାନ ଅଧୀନରେ ଏହି କନ୍କ୍ଲେଭ୍ର ଆୟୋଜନ କରାଯାଇଛି। ଏଥିରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଦ୍ଭାବନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍କୁ ପ୍ରୋହାହନ ପ୍ରଦାନର ଲକ୍ଷ୍ୟ ରଖାଯାଇଛି। ମନ୍ତ୍ରୀ ଡକ୍ଟର ସିଂ କହିଥିଲେ 2014 ମସିହାରେ ଦେଶରେ ଥିବା ଅଳ୍ପ କିଛି ଷ୍ଟାର୍ଟଅପ୍ରୁ ଏବେ ଏହା ବହୁଗୁଣକୁ ବୃଦ୍ଧି ପାଇଛି। ଏହାଦ୍ୱାରା ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି। ଷ୍ଟାର୍ଟଅପ୍ କମ୍ପାନୀଗୁଡ଼ିକର ଉତ୍ପାଦନ ବିଦେଶରେ ମଧ୍ୟ ବିକ୍ରି ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2014ରୁ ପ୍ରଣୟନ ହୋଇଥିବା ନୀତିଗୁଡ଼ିକ ମାଧ୍ୟମରେ ଯୁବବର୍ଗଙ୍କ ସାମର୍ଥ୍ୟକୁ ପ୍ରୋହାହନ ଏବଂ ସ୍ୱୀକୃତି ପ୍ରଦାନ ମିଳିଛି। ଆତ୍ମନିର୍ଭରଶୀଳ ଏବଂ 2047 ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା କ୍ଷେତ୍ରରେ ଏହି ଷ୍ଟାର୍ଟଅପ୍ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଡକ୍ଟର ସିଂ କହିଛନ୍ତି। କେନ୍ଦ୍ର ସରକାର 3.03 ନୀତି ମାଧ୍ୟମରେ ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ 1,000 କୋଟି ଟଙ୍କା ଏବଂ ଶିଳ୍ପ କ୍ଷେତ୍ର ପାଇଁ 2,600 କୋଟି ଟଙ୍କା ଆବଣ୍ଟନ କରିଛନ୍ତି ବୋଲି ସେ କହିଛନ୍ତି। 2024 ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍ଏଫ୍ଆଇର ଆନ୍ତର୍ଜାତିକ ଜୁରି ଅଧ୍ୟକ୍ଷ ଭାବେ ଫିଲ୍ମ ନିର୍ମାତା ଆଶୁତୋଷ ଗୋୱାରିକର ମନୋନୀତ ହୋଇଛନ୍ତି। ନିଜ ପ୍ରତିକ୍ରିୟାରେ ଶ୍ରୀ ଗୋୱାରିକର କହିଛନ୍ତି ଆସନ୍ତା 20ରୁ 28 ତାରିଖ ପର୍ଯ୍ୟନ୍ତ ଗୋଆରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବ ସହିତ ଜଡ଼ିତ ହୋଇଥିବାରୁ ଗର୍ବ ଅନୁଭବ କରୁଛି। ସମୟ ସହିତ ତାଳ ଦେଇ ସିନେମା କ୍ରମାଗତ ଭାବରେ ବିକଶିତ ହେଉଛି ଏବଂ ଚଳଚ୍ଚିତ୍ର ମହୋତ୍ସବ ଏହି ବିବର୍ତ୍ତନକୁ ସମୀକ୍ଷା କରିବା ପାଇଁ ଏକ ଉତ୍କୃଷ୍ଟ ମଞ୍ଚ ବୋଲି ସେ କହିଛନ୍ତି। ନାଇଜେରିଆ ରାଷ୍ଟ୍ରପତିଙ୍କ ସହ ଆଜି ଅପରାହ୍ନରେ ଆବୁଜାଠାରେ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ମହାରାଷ୍ଟ୍ରରେ ଏକକ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ଶେଷ ହେବ ପ୍ରଚାର। ଓଡ଼ିଶା ଉପକୂଳରେ ଥିବା ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ହାଇପରସୋନିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଏବଂ 2024 ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବର ଜୁରି ଅଧ୍ୟକ୍ଷ ଭାବେ ମନୋନୀତ ହେଲେ ଆଶୁତୋଷ ଗୋୱାରିକର। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।